ओम शांति। 11/2/26 प्रातः मुरली। बाप दादा मधुवन मीठे बच्चे समस्त एही वार्ता दियो जे बाबांकर आज्ञा हला जदि एही पुरुषोत्तम संगम जुगरे पवित्र हेबो तेबे सत्य जुगर संपत्ति मिलिजिबो। मीठे बच्चे समस्त एही वार्ता दियो जे बाबांकर आज्ञा हला जदि एही पुरुषोत्तम संगम जुगरे पवित्र हेबो तेबे सत्यजुगर संपत्ति मिलिजिबो। प्रश्न केउ सस्ता सौदा करिबा पई समस्तंको कुह। उत्तर एही अंतिम जन्मरे बाबांकर निर्देश रे चली पवित्र हुओ तेबे 21 जन्म पई विश्वर राजत्व मिलिजिबो। एहा बहुत सस्ता सौदा अटे। एही सौदा करिबा तुमे समस्तंको सिखाओ। कुह एबे शिव बाबांको मने पकाई पवित्र हुओ तेबे पवित्र दुनियार मालिक हेइजिबो। ओम शांति। आत्मिक संतान माने जानिचंती एवं आत्मिक पिता बुझौचंती जे प्रदर्शनी बा मेला मानंकरे शो माध्यमरे देखै थांती किंबा चित्र माध्यमरे मनुष्य मानंकु बुझै थांती जे एबे बाबांक ठारु आमंकु अविनाशी संपत्ति नेबाकु हेबो। केउ संपत्ति? मनुष्यरु देवता हेबार संपत्ति अथवा अविनाशी पितांक ठारु अधा कल्प पई स्वर्गर राज्य किपरि नेबाकु हेबो ताहा बुझैबाकु हेबो। बाबा तो हेले ही सौदागर, तांकठारु एही सौदा करिबाकु पड़िबो। एकथा तो मनुष्य माने जानिचंती जे देवी देवता माने पवित्र अटंती। भारत रे जेतेबेले सत्ययुग थिला सेतेबेले देवी देवता माने पवित्र थिले तेबे सेमानंकु निश्चित भावरे स्वर्ग को जिबा पई कोनोसी ना कोनोसी बहुत बड़ प्राप्ति हेइथिबो। तेबे स्वर्गर स्थापना करूथिबा बाबांक व्यतीत आउ केही भी एही प्राप्ति करै परिबे नाही। पतित पावन बाबा ही पतित मानंकु पावन करी पावन दुनिया रो राज्य भाग्य देबे। केते सस्ता सौदा दउचंती। केवल गोटिए कथा कहउचंती एहा तुमर अंतिम जन्म तेणु जे पर्यंत मु एठारे अछि पवित्र हेइ रुह। मु तुम मानंकु पवित्र करिबा पई हि आसीछि। तुमे माने जदि अंतिम जन्म रे पावन हेबार पुरुषार्थ करिवो तेबे पावन दुनिया रो वर्षा नै पारिवो। सौदा बहुत सस्ता अटे। तेणु बाबांकु विचार आसिला जे पिलामानंकु एपरि बुझैबा दरकार जे एहा हौची बाबांकर आज्ञा पवित्र हुओ। वर्तमान हौची पुरुषोत्तम संगम जुग जेऊ समय रे समस्तंकु पवित्र हेबाकु पड़िबो। देवता माने ही हौचंती उत्तमरु उत्तम पुरुष। एठारे लक्ष्मी नारायणकर राज्य थिला ना डीटी वर्ल्ड सावरेंटी अर्थात दैवी साम्राज्य तुममानंकु एबे बाबांक ठारु वर्षा रूपे मिली पारिबो। तेणु बाबांकर श्रीमत अनुसारे तुममानंकु एही अंतिम जन्म रे पवित्र रहिबाकु पड़िबो। सेथिपाई बाबा उपाय बतौचंती निजकु जोग बल द्वारा तम प्रधान रु सत प्रधान किपरि करिबो। पिलामानंकु निजर कल्याण करिबा पई खर्च त निश्चित करिबाकु पड़िबो। बिना खर्चरे राजधानी स्थापन होई परिबो नाही। एबे लक्ष्मीनारायणकर राजधानी रो स्थापना हेउची सेथिपाई पिलामानंकु पवित्र निश्चित हेबाकु पड़िबो। मन वचन कर्मरे किछि भी उल्टा पल्टा कर्म करिबा उचित नुहे। देवता मानंकर केबे हेले कौनसी खराब विचार आसे नाही। मुहरु मध्य एपरी किछि बाणी बाहरे नाही। सेमाने हेले ही सर्वगुण संपन्न संपूर्ण निर्विकारी मर्यादा पुरुषोत्तम। जेउ मने एही भली हेइथिले सेही मानंकर महिमा गान करा जाइथाय। एबे तुम मानंक मध्य सेही भली देवी देवता करिबा पई मु एठाकु आसीछि। तेणु मन वचन कर्मरे कौनसी भी खराब काम करिवार नाही। देवता मने संपूर्ण निर्विकारी थिले। सेही गुणंकु तुमे माने वर्तमान धारण करिपारिबो कारण एही मृत्यु लोकरे तुमर एहा अंतिम जन्म अटे। पतित दुनियाकु मृत्यु लोक पावन दुनियाकु अमर लोक कुहाजाए। एबे मृत्यु लोकर विनाश सम्मुखरे उपस्थित तेणु निश्चित भावरे अमरपुरीर स्थापना हेउथिबो। एहा सेही महाभारत लढ़ई अटे जहार वर्णना शास्त्ररे करा जायछि। जेउ लढ़ई द्वारा पुरुणा पतित दुनिया समाप्त होइ जाउछि परंतु एही ज्ञान दुनियारे आउ काहा पाखरे नाही। बाबा कहुचंती समस्ते अज्ञान निद्रारे सोई जाइचंती। समस्तंक भितरे पांच विकारर निशा रहुची। एबे बाबा कहुचंती पवित्र हुओ। तुमे माने मास्टर गॉड तो हेबो ना। लक्ष्मीनारायण को गॉड गॉडेस अथवा भगवान भगवती कुहंती कारण से माने भगवान को द्वारा एही वर्षा प्राप्त करिथांती। एबे तो भारत पतित होई जाइची। मन वचन कर्मरे कर्तव्य ही एहिभली करुचंती। जे कोनोसी कथा प्रथमे बुद्धि रे आसे तापरे मुहरु बाहरे ତାହା କର୍ମରେ ପରିଣତ ହେଲେ ସେଥିରେ ବିକର୍ମ ହୋଇଯାଇଥାଏ। ବାବା କହୁଛନ୍ତି ସେଠାରେ କୌଣସି ବିକର୍ମ ହୁଏ ନାହିଁ, ବିକର୍ମ ଏହିଠାରେ ହିଁ ହୁଏ, କାରଣ ଏହା ରାବଣ ରାଜ୍ୟ ଅଟେ। ଏବେ ବାବା କହୁଛନ୍ତି ବାକି ଯେତିକି ଆୟୁଷ ଅଛି ସେହି ସମୟରେ ନିଜକୁ ପବିତ୍ର କର, ପ୍ରତିଜ୍ଞା କରିବାକୁ ହେବ ଏବଂ ପବିତ୍ର ହୋଇ ମୋ ସହିତ ବୁଦ୍ଧିଯୋଗ ମଧ୍ୟ ଲଗେଇବାକୁ ହେବ, ଯାହାଦ୍ୱାରା ତୁମମାନଙ୍କର ଜନ୍ମ ଜନ୍ମାନ୍ତରର ପାପ କଟିଯିବ, ତେବେ ଯାଇ ତୁମେ ଏକୋଇଶ ଜନ୍ମ ପାଇଁ ସ୍ୱର୍ଗର ମାଲିକ ହେବ। ବାବା ନିଜ ତରଫରୁ ଦେବାକୁ ଇଚ୍ଛା କରୁଛନ୍ତି, ଏକଥା ମଧ୍ୟ କହି ଆସୁଛନ୍ତି ଯେ ମୁଁ ବ୍ରହ୍ମାଙ୍କ ଦ୍ୱାରା ଏହି ସମ୍ପତ୍ତି ଦେଉଛି, ସିଏ ହେଲେ ଶିବ ବାବା, ଇଏ ହେଲେ ଦାଦା, ସେଥିପାଇଁ ସବୁବେଳେ ବାପଦାଦା ବୋଲି ହିଁ କହିଥାନ୍ତି, ଶିବ ବାବା ବ୍ରହ୍ମା ଦାଦା। ବାବା କେତେ ବଡ଼ ସଉଦା କରୁଛନ୍ତି, ଏହି ମୃତ୍ୟୁ ଲୋକର ବିନାଶ ସମ୍ମୁଖରେ ଉପସ୍ଥିତ, ଯେତେବେଳେ କି ଅମର ଲୋକର ସ୍ଥାପନା ମଧ୍ୟ ହେଉଛି, ପ୍ରଦର୍ଶନୀ ମେଳା ଆଦି ଏଥିପାଇଁ କରିଥାନ୍ତି କି ଯାହାଦ୍ୱାରା ଭାରତବାସୀମାନଙ୍କର କଲ୍ୟାଣ ହେବ। ବାବା ଆସି ଭାରତରେ ରାମରାଜ୍ୟର ସ୍ଥାପନା କରୁଛନ୍ତି, ରାମରାଜ୍ୟରେ ନିଶ୍ଚିତ ଭାବରେ ସମସ୍ତେ ପବିତ୍ର ହିଁ ରହୁଥିବେ। ବାବା କହୁଛନ୍ତି ପିଲାମାନେ କାମ ମହାଶତ୍ରୁ ଅଟେ, ଏହି ପାଞ୍ଚ ବିକାରକୁ ହିଁ ମାୟା କୁହାଯାଉଛି, ଏହା ଉପରେ ବିଜୟ ପ୍ରାପ୍ତ କରିଲେ ତୁମେମାନେ ଜଗତ ଜିତ ହୋଇଯିବ। କେବଳ ଦେବୀ ଦେବତାମାନେ ହିଁ ଜଗତ ଜିତ ଅଟନ୍ତି, ଅନ୍ୟ କେହି ବି ଜଗତ ଜିତ ହୋଇପାରିବେ ନାହିଁ। ବାବା ବୁଝେଇଥିଲେ ଖ୍ରୀଷ୍ଟିଆନ ଲୋକମାନେ ଯଦି ପରସ୍ପର ମଧ୍ୟରେ ମିଶିଯିବେ ତେବେ ସାରା ସୃଷ୍ଟିରେ ରାଜତ୍ୱ କରିପାରିବେ, ପରନ୍ତୁ ଏପରି ନିୟମ ନାହିଁ। ଏହି ବୋମା ଆଦି ଯେତେ ସବୁ ତିଆରି ହୋଇଛି ସେସବୁ ପୁରୁଣା ଦୁନିଆକୁ ସମାପ୍ତ କରିବା ପାଇଁ, ପ୍ରତି କଳ୍ପ ଏହିପରି ନୂଆ ଦୁନିଆରୁ ପୁରୁଣା, ପୁରୁଣାରୁ ନୂଆ ହେଉଛି। ନୂଆ ଦୁନିଆରେ ଈଶ୍ୱରୀୟ ରାଜ୍ୟ ହେବ, ଯାହାକୁ ରାମ ରାଜ୍ୟ କୁହାଯାଉଛି, କିନ୍ତୁ ଈଶ୍ୱରଙ୍କୁ ନ ଜାଣିବା କାରଣରୁ କେବଳ ନାମକୁ ମାତ୍ର ରାମ ରାମ ଜପ କରୁଛନ୍ତି। ତେବେ ତୁମ ସନ୍ତାନମାନଙ୍କ ଭିତରେ ଏହିସବୁ କଥା ଧାରଣ ହେବା ଦରକାର। ପ୍ରକୃତରେ ଆମେ 84 ଜନ୍ମ ନେଇ ସତ୍ତ୍ୱପ୍ରଧାନରୁ ତମ ପ୍ରଧାନ ହୋଇଛୁ, ଏବେ ପୁଣି ସତ୍ତ୍ୱପ୍ରଧାନ ନିଶ୍ଚିତ ହେବାକୁ ପଡ଼ିବ। ଯଦି ଶିବ ବାବାଙ୍କର ନିର୍ଦ୍ଦେଶ ଅନୁସାରେ ଚାଲିବ ତେବେ 21 ଜନ୍ମ ପାଇଁ ପବିତ୍ର ଦୁନିଆରେ ଉଚ୍ଚ ପଦ ପାଇବ। ଏବେ ପୁରୁଷାର୍ଥ କରିବ ବା ନ କରିବ ତୁମ ଉପରେ ନିର୍ଭର କରୁଛି। ଯଦି ଚାହିଁବ ଯୋଗଯୁକ୍ତ ହୋଇ ରହି ଅନ୍ୟମାନଙ୍କୁ ରାସ୍ତା ବତେଇବ, ଯଦି ନ ଚାହିଁବ ତେବେ ନ ବତେଇପାର। ପ୍ରଦର୍ଶନୀ ମାଧ୍ୟମରେ ପିଲାମାନେ ଅନେକଙ୍କୁ ରାସ୍ତା ଦେଖାଉଛନ୍ତି, ନିଜର ମଧ୍ୟ କଲ୍ୟାଣ କରିବାକୁ ହେବ, ଏହା ବହୁତ ଶସ୍ତା ସଉଦା ଅଟେ। କେବଳ ଏହି ଅନ୍ତିମ ଜନ୍ମ ପବିତ୍ର ରହିଲେ, ଶିବବାବୁଙ୍କର ସ୍ମୃତିରେ ରହିଲେ ତୁମେମାନେ ତମ ପ୍ରଧାନରୁ ସତ ପ୍ରଧାନ ହୋଇଯିବ। କେତେ ଶସ୍ତା ସଉଦା ଯେଉଁଥିରେ ଜୀବନ ବଦଳି ଯାଉଛି, ମନ ଭିତରେ ଏହିଭଳି ସବୁ ବିଚାର କରିବା ଉଚିତ। ବାବାଙ୍କ ପାଖକୁ ସବୁ ସମାଚାର ଆସୁଛି, ରାକ୍ଷୀ ବାନ୍ଧିବାକୁ ଗଲେ କେହି କେହି କହୁଛନ୍ତି ବର୍ତ୍ତମାନ ଯେତେବେଳେ କି ତମ ପ୍ରଧାନ ଦୁନିଆ ଅଟେ, ଏଠାରେ ତ ପବିତ୍ର ରହିବା ଅସମ୍ଭବ। ସେହି ବିଚାରମାନଙ୍କୁ ଜଣାନାହିଁ ଯେ ଏବେ ସଙ୍ଗମ ଯୁଗ ଅଟେ, ଯେଉଁ ସମୟରେ ବାବା ଆସି ସମସ୍ତଙ୍କୁ ପବିତ୍ର କରୁଛନ୍ତି। ଏମାନଙ୍କୁ ଶକ୍ତି ଦେଲାବାଲା ସ୍ୱୟଂ ପରମପିତା ପରମାତ୍ମା ଅଟନ୍ତି। ସେମାନଙ୍କୁ ଏ କଥା ଜଣାନାହିଁ ଯେ ବର୍ତ୍ତମାନ ସମୟରେ ପବିତ୍ର ହେବା ଦ୍ୱାରା ହିଁ ଭବିଷ୍ୟତ ପବିତ୍ର ଦୁନିଆର ମାଲିକ ହେବେ। ବାବା କହୁଛନ୍ତି ଏହି ମାୟାରୂପୀ ପାଞ୍ଚ ବିକାର ଉପରେ ବିଜୟ ପ୍ରାପ୍ତ କରିଲେ ତୁମେମାନେ ଜଗତ ଜିତ ହୋଇଯିବ, ତେବେ ଆମେ କାହିଁକି ପବିତ୍ର ନ ହେବୁ, ଏହା ଫାଷ୍ଟ କ୍ଲାସ୍ ସଉଦା ଅଟେ। ବାବା କହୁଛନ୍ତି କାମ ମହାଶତ୍ରୁ ଅଟେ, ଏହା ଉପରେ ବିଜୟ ପ୍ରାପ୍ତ କରିଲେ ହିଁ ତୁମେମାନେ ପବିତ୍ର ହେବ। କୁହାଯାଏ ମାୟା ଜିତେ ଜଗତ ଜିତ, ଏହା ହେଉଛି ଯୋଗ ବଳ ଦ୍ୱାରା ମାୟାକୁ ଜିତିବାର କଥା। ପରମପିତା ପରମାତ୍ମା ହିଁ ଆସି ଆତ୍ମାମାନଙ୍କୁ ବୁଝାଉଛନ୍ତି କି ମୋତେ ମନେ ପକାଅ, ତେବେ ଖାଦ ବାହାରିଯିବ ଏବଂ ତୁମେମାନେ ସତ୍ତ୍ୱପ୍ରଧାନ ଦୁନିଆର ମାଲିକ ହୋଇଯିବ। ବାବା ଏହି ସଙ୍ଗମ ଯୁଗରେ ଆସି ବର୍ଷା ଦେଉଛନ୍ତି। ସର୍ବୋତ୍ତମ ପୁରୁଷ ଏହି ଲକ୍ଷ୍ମୀନାରାୟଣ ଥିଲେ, ତାଙ୍କୁ ହିଁ ମର୍ଯ୍ୟାଦା ପୁରୁଷୋତ୍ତମ ଦେବୀ ଦେବତା ଧର୍ମର କୁହାଯାଏ, ଯେଉଁ କଥାକୁ ବହୁତ ଭଲ ଭାବରେ ବୁଝାଯାଉଛି, ପରନ୍ତୁ କେବେ କେବେ ଏହି ପଏଣ୍ଟଗୁଡ଼ିକୁ ଭୁଲି ଯାଉଛନ୍ତି, ପରେ ପୁଣି ମନେ ପଡ଼ୁଛି ଯେ ଭାଷଣରେ ଏହି ଏହି ପଏଣ୍ଟ ସବୁ ବୁଝେଇ ନାହିଁ, ବୁଝେଇବାର ପଏଣ୍ଟ ତ ବହୁତ ଅଛି। ଏହିପରି ହୋଇଥାଏ, ଓକିଲମାନେ ମଧ୍ୟ କିଛି କିଛି ପଏଣ୍ଟ ଭୁଲିଯାଆନ୍ତି, ତାପରେ ଯେତେବେଳେ ସେହି ପଏଣ୍ଟ ମନେ ପଡ଼ିଯାଏ ପୁଣି ଲଢ଼ିଥାନ୍ତି। ଡାକ୍ତରମାନଙ୍କର ମଧ୍ୟ ଏହିପରି ହୋଇଥାଏ, ମନେ ପଡ଼ିଯାଏ ଯେ ଏହି ରୋଗ ପାଇଁ ତ ଏହି ଔଷଧ ଠିକ୍, ଏଠାରେ ମଧ୍ୟ ବହୁତ ପଏଣ୍ଟ ରହିଛି ନା। ବାବା କହୁଛନ୍ତି ଆଜି ତୁମମାନଙ୍କୁ ବହୁତ ଗୁହ୍ୟ ପଏଣ୍ଟ ବୁଝାଉଛି, ପରନ୍ତୁ ଯେଉଁମାନେ ବୁଝୁଛନ୍ତି ସେମାନେ ସମସ୍ତେ ପତିତ ଅଟନ୍ତି, ସେଥିପାଇଁ ଡାକୁଛନ୍ତି ହେ ପତିତ ପାବନ। କିନ୍ତୁ ତୁମେ ଯଦି କାହାକୁ ପତିତ ବୋଲି କହିବ ତେବେ ବିଗିଡ଼ିଯିବେ, ଈଶ୍ୱରଙ୍କ ସମ୍ମୁଖରେ ସତ କହିଥାନ୍ତି ହେ ପତିତ ପାବନ, ଆସ ଆସି ଆମକୁ ପାବନ କର। କିନ୍ତୁ ଈଶ୍ୱରଙ୍କୁ ଭୁଲି ଯାଇଛନ୍ତି, ତେଣୁ ମିଛ କହିଦେଉଛନ୍ତି। ସେଥିପାଇଁ ବହୁତ ଯୁକ୍ତିର ସହିତ ବୁଝେଇବାକୁ ହେବ, ଯେପରି ସାପ ବି ମରିବ କିନ୍ତୁ ବାଡ଼ି ଭାଙ୍ଗିବ ନାହିଁ। ବାବା କହୁଛନ୍ତି ମୂଷାଠାରୁ ମଧ୍ୟ ଗୁଣ ଗ୍ରହଣ କର, ମୂଷା ଏପରି ଉପାୟରେ କାମୁଡ଼ିଦିଏ ଯେ ରକ୍ତ ତ ବାହାରେ ପରନ୍ତୁ ଜଣାପଡ଼େ ନାହିଁ। ତେଣୁ ପିଲାମାନଙ୍କର ବୁଦ୍ଧିରେ ସବୁ ପଏଣ୍ଟ ରହିବା ଦରକାର। ଯେଉଁମାନେ ଯୋଗଯୁକ୍ତ ହୋଇ ରୁହନ୍ତି ସେମାନଙ୍କୁ ଠିକ୍ ସମୟରେ ସହଯୋଗ ମିଳିଥାଏ। ଏପରି ବି ହେଇପାରେ ଯେଉଁମାନେ ଶୁଣୁଛନ୍ତି ସେମାନେ ଶୁଣେଇବା ବାଲାଠାରୁ ବାବାଙ୍କର ଆହୁରି ଅଧିକ ପ୍ରିୟ ହୋଇଯିବେ, ତେବେ ବାବା ନିଜେ ବସି ତାଙ୍କୁ ବୁଝେଇଦେବେ। ତେବେ ଅନ୍ୟମାନଙ୍କୁ ଏଭଳି ବୁଝେଇବା ଦରକାର ଯେପରି ସେମାନେ ବୁଝିଯିବେ ଯେ ପବିତ୍ର ରହିବା ତ ବହୁତ ଭଲ କଥା। ଏହି ଗୋଟିଏ ମାତ୍ର ଜନ୍ମ ପବିତ୍ର ରହିଲେ ଆମେ ଏକୋଇଶ ଜନ୍ମ ପାଇଁ ପବିତ୍ର ଦୁନିଆର ମାଲିକ ହେବୁ। ଭଗବାନ ଉବାଚ, ଯଦି ଏହି ଅନ୍ତିମ ଜନ୍ମରେ ପବିତ୍ର ରହିବ ତେବେ ମୁଁ ପ୍ରତିଶ୍ରୁତି ଦେଉଛି ଡ୍ରାମାରେ ଯୋଜନା ଅନୁସାରେ ତୁମେ ଏକୋଇଶ ଜନ୍ମ ପାଇଁ ସମ୍ପତ୍ତି ପାଇପାରିବ। ଆମେ ତ ପ୍ରତିକଳ୍ପ ଏହି ବର୍ଷା ପାଇଁ ଆସିଛୁ। ଯାହାକୁ ସେବା କରିବାର ସଉକ ଥିବ ସିଏ ଭାବିବ ଯେ ମୁଁ ମଧ୍ୟ ଯାଇ ବୁଝେଇବି, ସେବା କରିବା ପାଇଁ ଏହିଭଳି ଦୌଡ଼ିବାକୁ ପଡ଼ିବ। ବାବା ତ ହେଉଛନ୍ତି ଜ୍ଞାନର ସାଗର, ସେ କେତେ ଜ୍ଞାନର ବର୍ଷା କରି ଚାଲିଛନ୍ତି। ଯାହାଙ୍କର ଆତ୍ମା ପବିତ୍ର ତାଙ୍କୁ ବହୁତ ଭଲ ଧାରଣା ମଧ୍ୟ ହୋଇଥାଏ, ସେମାନେ ନିଜର ନାମକୁ ବିଖ୍ୟାତ କରି ଦେଖାଇଥାନ୍ତି। ପ୍ରଦର୍ଶନୀ ମେଳାରୁ ଜଣାପଡ଼ିଯାଏ କିଏ କିପରି ସେବା କରୁଛନ୍ତି। ଟିଚରମାନଙ୍କୁ ଯାଞ୍ଚ କରିବା ଦରକାର ଯେ କିଏ କିପରି ବୁଝାଉଛନ୍ତି। ବିଶେଷ କରି ଲକ୍ଷ୍ମୀନାରାୟଣ ବା ସିଡ଼ି ଚିତ୍ର ଉପରେ ବୁଝେଇବା ବହୁତ ଭଲ, ଯୋଗ ବଳ ଦ୍ୱାରା ହିଁ ପୁଣି ଏହିପରି ଲକ୍ଷ୍ମୀନାରାୟଣ ପଦ ପ୍ରାପ୍ତ କରିଥାନ୍ତି। ଲକ୍ଷ୍ମୀନାରାୟଣ ହିଁ ଆଦିଦେବ ଆଦିଦେବୀ ଅଟନ୍ତି। ଚତୁର୍ଭୁଜ ଚିତ୍ରରେ ଲକ୍ଷ୍ମୀ ନାରାୟଣ ଉଭୟ ଆସିଯାଉଛନ୍ତି, ଦୁଇ ଭୁଜା ଲକ୍ଷ୍ମୀଙ୍କର, ଦୁଇ ଭୁଜା ନାରାୟଣଙ୍କର। ଏକଥା ମଧ୍ୟ ଭାରତବାସୀମାନେ ଜାଣିନାହାନ୍ତି, ମହାଲକ୍ଷ୍ମୀଙ୍କର ଚାରି ଭୁଜା ଦେଖାଇଥାନ୍ତି। ଏହାର ଅର୍ଥ ହିଁ ଏହା ଯେ ସେ ଯୁଗଳ ଅଟନ୍ତି, ବିଷ୍ଣୁ ହିଁ ଚତୁର୍ଭୁଜ ଅଟନ୍ତି। ପ୍ରଦର୍ଶନୀରେ ତ ପ୍ରତିଦିନ ବୁଝାଯାଉଛି, ରଥକୁ ମଧ୍ୟ ଦେଖାଇଛନ୍ତି, କହିଥାନ୍ତି ଯେ ଅର୍ଜୁନ ରଥରେ ବସିଥିଲେ ଏବଂ ଶ୍ରୀକୃଷ୍ଣ ରଥ ଚଳଉଥିଲେ। ଏସବୁ ହେଲା କାହାଣୀ, ଏବେ ବାବା ଜ୍ଞାନର କଥା କହୁଛନ୍ତି। ଏଭଳି ମଧ୍ୟ ଦେଖାଇଥାନ୍ତି ଯେ ଜ୍ଞାନ ଅମୃତର କଳସ ଲକ୍ଷ୍ମୀଙ୍କର ମସ୍ତକରେ ରଖାଯାଇଛି, ବାସ୍ତବରେ କଳସୀ ଜଗଦମ୍ବାଙ୍କ ଉପରେ ରଖାଯାଇଛି, ଯିଏକି ପୁଣି ଲକ୍ଷ୍ମୀ ହୋଇଥାନ୍ତି। ଏହି କଥାକୁ ମଧ୍ୟ ବୁଝେଇବାକୁ ପଡ଼ିବ। ସତ୍ୟଯୁଗରେ ଏକ ଧର୍ମ ଏକ ମତର ମନୁଷ୍ୟ ଥିଲେ, ଦେବତାମାନଙ୍କର ହିଁ ଏକ ମତ ଅଟେ, ଦେବତାମାନଙ୍କୁ ହିଁ ଶ୍ରୀ ଅର୍ଥାତ୍ ଶ୍ରେଷ୍ଠ କୁହାଯାଏ, ଅନ୍ୟ କାହାକୁ ନୁହେଁ। ତେବେ ବ୍ରହ୍ମା ବାବା ଚିନ୍ତା କରୁଥିଲେ କି ଅଳ୍ପ ଶବ୍ଦରେ କିପରି ଏ କଥା ବୁଝାଯାଇପାରିବ। ଏହି ଅନ୍ତିମ ଜନ୍ମରେ ପାଞ୍ଚ ବିକାର ଉପରେ ବିଜୟ ପ୍ରାପ୍ତ କରିଲେ ତୁମେ ରାମ ରାଜ୍ୟର ମାଲିକ ହେବ, ଏହା ତ ଶସ୍ତା ସଉଦା ଅଟେ। ବାବା ଆସି ଅବିନାଶୀ ଜ୍ଞାନରତ୍ନର ଦାନ ଦେଇଥାନ୍ତି, ବାବା ହେଉଛନ୍ତି ଜ୍ଞାନର ସାଗର, ସେ ହିଁ ଜ୍ଞାନରତ୍ନ ଦିଅନ୍ତି। ଏହି ଇନ୍ଦ୍ରସଭାରେ କେହି କେହି ସବ୍ଜ ପରି ପୋଖରାଜ ପରିମାନେ ମଧ୍ୟ ଅଛନ୍ତି, ସମସ୍ତେ ତ ସହଯୋଗୀ ଅଟନ୍ତି। ଗହଣା ମଧ୍ୟ ଭିନ୍ନ ଭିନ୍ନ ପ୍ରକାରର ରହିଥାଏ ନା, ସେଥିପାଇଁ ନରତ୍ନ ଦେଖାଯାଇଛି। ଏ କଥା ତ ନିଶ୍ଚିତ ଯେ ଯିଏ ଭଲ ଭାବରେ ପଢ଼ିବେ ସିଏ ଉଚ୍ଚ ପଦ ପ୍ରାପ୍ତ କରିବେ। ପଦ ତ କ୍ରମାନୁସାରେ ରହିଛି ନା, ବର୍ତ୍ତମାନ ହିଁ ପୁରୁଷାର୍ଥ କରିବାର ସମୟ। ପିଲାମାନେ ତ ଏକଥା ଜାଣିଛନ୍ତି ଯେ ଆମେ ବାବାଙ୍କ ମାଳାର ଦାନା ହେବାକୁ ଯାଉଛୁ। ଯେତେ ଶିବ ବାବାଙ୍କୁ ସ୍ମରଣ କରିବୁ ସେତେ ଆମେ ଯେପରିକି ଯୋଗର ଯାତ୍ରାରେ ଆଗକୁ ବଢ଼ିପାରିବୁ, ପାପ ମଧ୍ୟ ଜଲ୍ଦି ବିନାଶ ହେବ। ଏହି ପାଠ କିଛି ଲମ୍ବା ଚଉଡ଼ା ନୁହେଁ, କେବଳ ପବିତ୍ର ରହିବାକୁ ହେବ ଏବଂ ଦୈବୀ ଗୁଣ ମଧ୍ୟ ଧାରଣ କରିବାକୁ ହେବ। ମୁହଁରୁ କେବେ ବି ପଥର ବାହାରିବା ଉଚିତ ନୁହେଁ। ଯେଉଁମାନେ ମୁହଁରୁ ସବୁବେଳେ ପଥର ବାହାର କରନ୍ତି ସେମାନେ ପଥର ବୁଦ୍ଧି ହିଁ ହେବେ। ଯିଏ ରତ୍ନ ବାହାର କରିଥାନ୍ତି ସେମାନେ ଉଚ୍ଚ ପଦ ପାଇବେ, ଏ କଥା ତ ବହୁତ ସହଜ। ଜିଜ୍ଞାସୁମାନଙ୍କୁ ବୁଝାଅ, ପତିତ ପାବନ ସମସ୍ତଙ୍କର ମୁକ୍ତି ଜୀବନ୍ମୁକ୍ତିଦାତା ପରମପିତା ପରମାତ୍ମା ଶିବ କହୁଛନ୍ତି ହେ ଭାରତବାସୀ ଆତ୍ମିକ ସନ୍ତାନମାନେ, ରାବଣ ରାଜ୍ୟ ମୃତ୍ୟୁଲୋକରେ ଏହି କଳିଯୁଗୀ ଅନ୍ତିମ ଜନ୍ମରେ ପବିତ୍ର ରହିଲେ ଏବଂ ପରମପିତା ପରମାତ୍ମା ଶିବଙ୍କ ସହ ବୁଦ୍ଧି ଯୋଗବଳର ଯାତ୍ରା ଦ୍ୱାରା ତମ ପ୍ରଧାନ ଆତ୍ମାମାନେ ସତ୍ତ୍ୱ ପ୍ରଧାନ ଆତ୍ମା ହେଲେ 5000 ବର୍ଷ ପୂର୍ବ ଭଳି ସତ୍ତ୍ୱପ୍ରଧାନ ସତ୍ତ୍ୱଯୋଗୀ ବିଶ୍ୱରେ ପବିତ୍ରତା, ସୁଖ, ଶାନ୍ତି, ସମ୍ପତ୍ତି ସମ୍ପନ୍ନ ମର୍ଯ୍ୟାଦା ପୁରୁଷୋତ୍ତମ ଦୈବୀ ସ୍ୱରାଜ୍ୟ ପଦ ପୁନଃ ପ୍ରାପ୍ତ କରିପାରିବ। ପରନ୍ତୁ ଆସନ୍ତା ମହାଭାରୀ ବିନାଶ ପୂର୍ବରୁ ବାବା ଆମକୁ ବର୍ଷା ଦେଉଛନ୍ତି, ପାଠ ପଢ଼ଉଛନ୍ତି। ତେବେ ଯିଏ ଯେତେ ପାଠ ପଢ଼ିବ ସେତେ ଉଚ୍ଚ ପଦ ପ୍ରାପ୍ତ କରିବ। ବାବା ତ ନିଜ ସାଥିରେ ହିଁ ନେଇକରି ଯିବେ, ତେବେ ଆମକୁ ଏହି ପୁରୁଣା ଶରୀରର ବା ଏହି ଦୁନିଆର ଚିନ୍ତା କରିବା କ'ଣ ଦରକାର? ଏହା ହେଉଛି ତୁମର ପୁରୁଣା ଦୁନିଆକୁ ଛାଡ଼ିବାର ସମୟ। ଏହିଭଳି କଥା ସବୁ ବୁଦ୍ଧିରେ ଚିନ୍ତନ ମନ୍ଥନ କରିବା ମଧ୍ୟ ବହୁତ ଭଲ। ଆଉ କିଛି ଦିନ ପରେ ପୁରୁଷାର୍ଥ କରୁ କରୁ ଅନ୍ତିମ ସମୟ ପାଖେଇ ଆସିବ, ତାପରେ ଆଉ କୌଣସି ବିଘ୍ନ ଆସିବ ନାହିଁ। ଯେତେବେଳେ ଦେଖିବେ ଦୁନିଆରେ ବହୁତ କମ୍ ସମୟ ବାକି ଅଛି, ଭାବିବେ ବୁଦ୍ଧି ଯୋଗ ଏବେ ପରମାତ୍ମାଙ୍କ ସହିତ ଲଗେଇବା ଦରକାର। ସେବା କରିଲେ ସହଯୋଗ ମଧ୍ୟ ମିଳିବ, ଯେତେ ଅନ୍ୟମାନଙ୍କୁ ସୁଖର ରାସ୍ତା ବତେଇବ ସେତେ ଖୁସି ମିଳିବ, ପୁରୁଷାର୍ଥ ମଧ୍ୟ ଚାଲିଥାଏ, ନିଜର ଭବିଷ୍ୟତ ଭାଗ୍ୟକୁ ଜାଣିପାରିଥାନ୍ତି। ବାବା ତ ପୁରୁଷାର୍ଥ କରିବା ଶିଖଉଛନ୍ତି, କେହି ତ ପୁରୁଷାର୍ଥ କରିବାରେ ଲାଗିପଡ଼ୁଛନ୍ତି, କେହି କରୁନାହାନ୍ତି। ତୁମେମାନେ ଜାଣୁଛ କୋଟିପତି ପଦମ୍ପତିମାନେ ମଧ୍ୟ ବିନାଶ ହୋଇଯିବେ। ଆଚ୍ଛା, ମିଠା ମିଠା ଶିଖିଲଧେ ସନ୍ତାନମାନଙ୍କ ପ୍ରତି ମାତା ପିତା ବାପ ଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ। ଆତ୍ମିକ ସନ୍ତାନମାନଙ୍କର ଆତ୍ମିକ ମାତା ପିତା ବାପ ଦାଦାଙ୍କୁ ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ସୁପ୍ରଭାତ ଏବଂ ନମସ୍ତେ ନମସ୍ତେ ବାବା। ଧାରଣା ପାଇଁ ମୁଖ୍ୟ ସାରାଂଶ ଏକ ନମ୍ବର, ଉଚ୍ଚ ପଦ ପ୍ରାପ୍ତ କରିବା ପାଇଁ ମୁଖରୁ ସର୍ବଦା ରତ୍ନ ବାହାର କରିବାକୁ ହେବ, ପଥର ନୁହେଁ, ମନ ବଚନ କର୍ମ ଦ୍ୱାରା ଏପରି କର୍ମ କରିବାକୁ ହେବ ଯାହାକି ତୁମମାନଙ୍କୁ ମର୍ଯ୍ୟାଦା ପୁରୁଷୋତ୍ତମ କରିଦେବ। ଦୁଇ ନମ୍ବର, ଏହି ଅନ୍ତିମ ଜନ୍ମରେ ପବିତ୍ର ହେବାର ପ୍ରତିଜ୍ଞା କରିବାକୁ ହେବ, ପବିତ୍ର ହେବାର ଉପାୟ ହିଁ ସମସ୍ତଙ୍କୁ ଶୁଣେଇବାକୁ ହେବ। ବରଦାନ, ସଦା ପ୍ରସ୍ତୁତ ହୋଇ ପ୍ରତ୍ୟେକ ପରିସ୍ଥିତି ରୂପୀ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଉଥିବା ସଦା ସୁଖୀ ଭବ। ସଦା ପ୍ରସ୍ତୁତ ହୋଇ ପ୍ରତ୍ୟେକ ପରିସ୍ଥିତି ରୂପୀ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଉଥିବା ସଦା ସୁଖୀ ଭବ। ବିସ୍ତାର, ଯେଉଁମାନେ ସଦା ପ୍ରସ୍ତୁତ ରହୁଥିବା ଆତ୍ମା ସେମାନଙ୍କର ବାସ୍ତବିକ ସ୍ୱରୂପ ସଦା ଖୁସିରେ ରହିବାର ହୋଇଥିବ। କୌଣସି ବି ପରିସ୍ଥିତି ରୂପୀ ପରୀକ୍ଷା ବା ପ୍ରାକୃତିକ ବିପର୍ଯ୍ୟୟ ଦ୍ୱାରା ଆସିଥିବା ପରୀକ୍ଷା ବା କୌଣସି ବି କର୍ମଭୋଗ ରୂପୀ ପରୀକ୍ଷା ଆସିଗଲେ ମଧ୍ୟ ଏହି ସବୁଥିରେ ପୂର୍ଣ୍ଣ ରୂପରେ ଉତ୍ତୀର୍ଣ୍ଣ ହେଉଥିବା ଆତ୍ମାମାନଙ୍କୁ ହିଁ ଏଭରେଡି ବା ସଦା ପ୍ରସ୍ତୁତ କୁହାଯିବ। ଯେପରି ସମୟ କେବେ ବି ଅଟକେ ନାହିଁ, ସେହିପରି ତୁମକୁ ମଧ୍ୟ କୌଣସି ବି ବାଧା ବିଘ୍ନ ରୋକିପାରୁନଥିବ। ମାୟାର ସ୍ଥୂଳ ବା ସୂକ୍ଷ୍ମ ବିଘ୍ନଗୁଡ଼ିକ ମଧ୍ୟ ଗୋଟିଏ ସେକେଣ୍ଡ ଭିତରେ ସମାପ୍ତ ହୋଇଯାଉଥିବ, ତେବେ ଯାଇ ଏଭର ହାପି ଅର୍ଥାତ୍ ସର୍ବଦା ଖୁସିରେ ରହିପାରିବ। ସ୍ଲୋଗାନ, ଯଥା ସମୟରେ ସର୍ବଶକ୍ତିଗୁଡ଼ିକୁ କାର୍ଯ୍ୟରେ ଲଗେଇବା ଅର୍ଥାତ୍ ମାଷ୍ଟର ସର୍ବଶକ୍ତିମାନ ହେବା। ଯଥା ସମୟରେ ସର୍ବଶକ୍ତିଗୁଡ଼ିକୁ କାର୍ଯ୍ୟରେ ଲଗେଇବା ଅର୍ଥାତ୍ ମାଷ୍ଟର ସର୍ବଶକ୍ତିମାନ ହେବା। ଅବ୍ୟକ୍ତ ଇସାରା, ଏକତା ଏବଂ ବିଶ୍ୱାସର ବିଶେଷତା ଦ୍ୱାରା ସଫଳତା ସମ୍ପନ୍ନ ହୁଅ। ଏକତାର ଦୁଇଟି ଆଧାର ରହିଛି, ଗୋଟିଏ ହେଲା ବିଶ୍ୱାସ, ଦ୍ୱିତୀୟଟି ସ୍ନେହ। କେବେ ବି ପରସ୍ପର ଭିତରେ ବିଶ୍ୱାସ କମ୍ ନ ହେଉ, ଯଦି ଜଣେ କିଛି କହିଲା ତେବେ ଅନ୍ୟ ଜଣେ ତାକୁ ମାନି ଯାଉଥିବ, ଏହା ହିଁ ହେଉଛି ଏକତାର ସୂତ୍ରରେ ଗୁନ୍ଥି ହେବାର ବିଧି। ପରସ୍ପର ପ୍ରତି ଆନ୍ତରିକ ସ୍ନେହ ପରସ୍ପରକୁ ପାଖାପାଖି କରିଥାଏ। ଯେପରି ବାବାଙ୍କ ପ୍ରତି ସମସ୍ତଙ୍କର ସ୍ନେହ ରହିଛି, ସେହିପରି ପରିବାର ପ୍ରତି ମଧ୍ୟ ସଚ୍ଚା ସ୍ନେହ ରହୁ। ଏଥିପାଇଁ ନିଜେ ସର୍ବଦା ସ୍ୱମାନରେ ରହି ସମସ୍ତଙ୍କୁ ସମ୍ମାନ ଦିଅ। ଓମ୍ ଶାନ୍ତି।